ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଛି। ମୁଖ୍ୟ ସମ୍ବାଦ, ପଶ୍ଚିମ ଏସିଆ ସାମ୍ପ୍ରତିକ ପରିସ୍ଥିତିର ମୁକାବିଲା ପାଇଁ 140 କୋଟି ଭାରତୀୟଙ୍କୁ ଏକତ୍ର ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଓଡ଼ିଶାର ସୁଜାତା ଭୂୟାଁ ଓ ଓମ୍ପ୍ରକାଶ ରଥଙ୍କୁ ମନ୍ କି ବାତ୍ରେ କଲେ ପ୍ରଶଂସା। ଧାର୍ଯ୍ୟ ସମୟ ପୂର୍ବରୁ ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ପରାମର୍ଶ ଦେଲେ ପୁଲିସ ମହାନିର୍ଦ୍ଦେଶକ। ରାଜ୍ୟରେ ଆଜି ପାଳନ କରାଯାଉଛି ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ 84ତମ ଶ୍ରାଦ୍ଧ ଦିବସ। ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 16 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ମନ୍ କି ବାତ୍ କାର୍ଯ୍ୟକ୍ରମର 132ତମ ସଂସ୍କରଣରେ ଦେଶବାସୀଙ୍କ ସହିତ ଭାବ ବିନିମୟ କରିଛନ୍ତି। ପଶ୍ଚିମ ଏସିଆର ଯୁଦ୍ଧ ପରିସ୍ଥିତି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଛନ୍ତି 140 କୋଟି ଭାରତୀୟଙ୍କୁ ଏକତ୍ର ହୋଇ ଏହି ସମସ୍ୟାର ମୁକାବିଲା କରିବାକୁ ପଡ଼ିବ। ମଧ୍ୟପ୍ରାଚ୍ୟରେ ରହୁଥିବା 1 କୋଟିରୁ ଉର୍ଦ୍ଧ୍ୱ ଭାରତୀୟଙ୍କୁ ଉପସାଗରୀୟ ଦେଶଗୁଡ଼ିକ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯାଉଛି, ଯାହା ବାସ୍ତବରେ ପ୍ରଶଂସାଯୋଗ୍ୟ ବୋଲି ଶ୍ରୀ ମୋଦି କହିଛନ୍ତି। ଗୁଜବରେ ବିଶ୍ୱାସ ନ କରି ସତର୍କ ରହିବା ସହିତ ସରକାରଙ୍କ ତଥ୍ୟ ଉପରେ ଭରସା କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।
ଭାରତ ଇନ୍ ପରିସ୍ଥିତିଓ କା ଡଟକର ମୁକାବଲା କର ରହା ହେ। ମୈଁ ଆଜ ମନ୍ କି ବାତ୍ କେ ମାଧ୍ୟମ ସେ ସଭି ଦେଶବାସୀଓ ସେ ଫିର ୟହ ଆଗ୍ରହ କରୁଙ୍ଗା କି ହମେ ଏକଜୁଟ ହୋକର ଇସ୍ ଚୁନୌତି ସେ ବାହାର ନିକଲନା ହେ। ୟହ ଦେଶ କେ 140 କରୋଡ଼ ଦେଶବାସୀଓ କେ ହିତ ସେ ଜୁଡ଼ା ବିଷୟ ହେ। इसमें स्वार्थ भरी राजनीति का कोई स्थान नहीं है। मैं सभी देशवासियों से अपील भी करूंगा कि वो जागरूक रहे, अफवाहों के बहकावे में ना आए। सरकार की तरफ से जो आपको निरंतर जानकारी दी जा रही है उसी पर विश्वास करके कोई कदम उठाए।
ପଶ୍ଚିମ ଏସିଆର ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପେଟ୍ରୋଲ ଏବଂ ଡିଜେଲକୁ ନେଇ ସାରା ଦେଶରେ ଏବଂ ବିଶ୍ୱରେ ସଙ୍କଟ ଦେଖାଦେଇଛି। ମଧ୍ୟପ୍ରାଚ୍ୟ ଅଞ୍ଚଳ ଭାରତର ଶକ୍ତି ଆବଶ୍ୟକତାର ଏକ ପ୍ରମୁଖ କେନ୍ଦ୍ର ହୋଇଥିବାରୁ ଏହା ଏକ ଆହ୍ୱାନପୂର୍ଣ୍ଣ ସମୟ। ପ୍ରଧାନମନ୍ତ୍ରୀ ଜ୍ଞାନ ଭାରତ ଆପ୍ ଜରିଆରେ ସର୍ବେକ୍ଷଣ ଉପରେ ଆଲୋକପାତ କରି କହିଛନ୍ତି, ଦେଶର ପାଣ୍ଡୁଲିପି ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି। ଏହା ଭାରତର ମହାନ ସଂସ୍କୃତି ଏବଂ ଐତିହ୍ୟକୁ ପ୍ରଦର୍ଶିତ କରୁଛି। ପାଣ୍ଡୁଲିପି କିମ୍ବା ଏହା ବିଷୟରେ କୌଣସି ତଥ୍ୟ ଥିଲେ ଜ୍ଞାନ ଭାରତମ୍ ଆପ୍ରେ ପ୍ରକାଶ କରିବା ପାଇଁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଭାରତ ବିଶ୍ୱର ସର୍ବବୃହତ ଯୁବଶକ୍ତିର ଦେଶ, ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି କ୍ଷେତ୍ରରେ ମାଇ ଭାରତ ସଂଗଠନ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଦେଶର ଯୁବକମାନଙ୍କୁ ବିଭିନ୍ନ ସକାରାତ୍ମକ କାର୍ଯ୍ୟକଳାପ ସହିତ ଯୋଡ଼ୁଥିବାରୁ ପ୍ରଧାନମନ୍ତ୍ରୀ ଏହି ସଂଗଠନକୁ ପ୍ରଶଂସା କରିଛନ୍ତି। ସମ୍ବଲପୁରର ସୁଜାତା ଭୂୟାଁ ହୀରାକୁଦ ଜଳଭଣ୍ଡାରରେ କେଜ୍ କଲଚର ମାଧ୍ୟମରେ ମାଛ ଚାଷ କରି ଆତ୍ମନିର୍ଭର ହେବା ସହିତ ଅନ୍ୟ ମହିଳାମାନଙ୍କ ପାଇଁ ଏକ ନୂତନ ଦିଗ୍ଦର୍ଶନ ସାଜିଛନ୍ତି। ଗୃହିଣୀରୁ ଜଣେ ସଫଳ ଉଦ୍ୟୋଗୀ ଭାବେ ତାଙ୍କର ଏହି ଯାତ୍ରା ନାରୀ ସମାଜକୁ ପ୍ରେରିତ କରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଛନ୍ତି।
ସମ୍ବଲପୁର କି ସୁଜାତା ଭୂୟାଁ ଜୀ ଏକ ଗୃହିଣୀ ଥି, ଲେକିନ ଓ କୁଛ ନୟା କରକେ ଅପନେ ପରିବାର କି ଔର ମଦଦ କରନା ଚାହତି ଥି। ଇସଲିଏ କୁଛ ବର୍ଷ ପହେଲେ ଉନ୍ହୋନେ हीराकुंड रिजर्वायर में फिश फार्मिंग शुरू की। शुरुआती दिन उनके लिए आसान नहीं थे। मौसम में होने वाले बदलाव, मछलियों के खाने का प्रबंध और घर की जिम्मेदारियों के साथ संतुलन बनाने में जैसी कई चुनौतियां थी, लेकिन उनका हौसला अडिग था। केवल 2-3 वर्ष के भीतर उन्होंने अपने प्रयास को एक फलते फूलते बिजनेस में बदल दिया।
ପ୍ରଧାନମନ୍ତ୍ରୀଙ୍କ ଉତ୍ସାହ ଆଗକୁ ଯିବାକୁ ପ୍ରେରଣା ଦେବ ବୋଲି ଖୁସି ବ୍ୟକ୍ତ କରି ଶ୍ରୀମତୀ ଭୂୟାଁ ପ୍ରତିକ୍ରିୟାରେ କହିଛନ୍ତି,
ପ୍ରଧାନମନ୍ତ୍ରୀ ଯେତେବେଳେ କହିଲେ ବହୁତ ଖୁସି ଲାଗୁଛି ମତେ। ଆଉ ମୁଁ ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛନ୍ତି, ଆଉ ମତ୍ସ୍ୟ ବିଭାଗକୁ ବି ଧନ୍ୟବାଦ ଦେବାକୁ ଚାହୁଁଛି। ଆଉ ସମସ୍ତେ ବହୁତ ମତେ ସାହାଯ୍ୟ କରିଛନ୍ତି, ହେଲ୍ପ କରିଛନ୍ତି, ଘର ଲୋକେ ବି ସମସ୍ତେ ହେଲ୍ପ କରିଛନ୍ତି, ସେଥିପାଇଁ ମୁଁ ଆଜି ଏଇଥିରେ ଠିଆ ଅଛି।
ମହିଳା ନେତୃତ୍ୱାଧୀନ ବିକାଶ ଏବଂ ସେମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଓମ୍ପ୍ରକାଶ ରଥଙ୍କ ସହିତ ପ୍ରଧାନମନ୍ତ୍ରୀ ବାର୍ତ୍ତାଳାପ କରି ଖୁସି ବ୍ୟକ୍ତ କରିଛନ୍ତି। ଚଳିତ ମାସ ସାରା ଦେଶର କ୍ରିକେଟ୍ ପ୍ରେମୀଙ୍କ ପାଇଁ ଉତ୍ସାହପୂର୍ଣ୍ଣ ରହିଥିଲା। ଭାରତୀୟ ଦଳର T20 ବିଶ୍ୱକପ୍ରେ ଐତିହାସିକ ବିଜୟ ପାଇଁ ସମଗ୍ର ଦେଶରେ ଖୁସିର ଲହରୀ ଖେଳିଯାଇଥିଲା। ଦଳର ଏହି ବିଶାଳ ସଫଳତା ପାଇଁ ଦେଶବାସୀ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହାଛଡ଼ା ବିଭିନ୍ନ ଆନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦେଶର ଖେଳାଳିମାନେ ହାସଲ କରିଥିବା କୃତିତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଆନ୍ତର୍ଜାତୀୟ ଯୋଗ ଦିବସକୁ ଆଉ 100 ଦିନରୁ କମ୍ ସମୟ ବାକି ରହିଛି। ଯୋଗ ପ୍ରତି ଆକର୍ଷଣ ସମଗ୍ର ବିଶ୍ୱରେ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। ଶାରୀରିକ ସୁସ୍ଥତା ପ୍ରତି ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଇନ୍ଷ୍ଟାଗ୍ରାମ୍ କଣ୍ଟେଣ୍ଟ କ୍ରିଏଟର ଯୁବରାଜ ଦୁଆଙ୍କ ଏକ ପୋଷ୍ଟ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଚିନି କମ୍ ଖାଇବାକୁ କହିଛନ୍ତି। ଖାଇବା ତେଲକୁ 10% ହ୍ରାସ କରିବା ଉପରେ ମଧ୍ୟ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ଏହି ଛୋଟ ପ୍ରୟାସ ମେଦବହୁଳତା ଏବଂ ଜୀବନଶୈଳୀ ଜନିତ ରୋଗକୁ ଦୂରେଇ ପାରିବ। ଶିକ୍ଷା ମାଧ୍ୟମରେ ଅତୀତକୁ ସଂରକ୍ଷଣ କରିବା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବା ଲାଗି ନାଗା ସମ୍ପ୍ରଦାୟର ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଦେଶର ଅନେକ ଭାଗରେ ଗ୍ରୀଷ୍ମ ଋତୁ ଆରମ୍ଭ ହେବା ସହିତ ଜଳ ସଂରକ୍ଷଣ ପ୍ରତି ପ୍ରତିବଦ୍ଧତାକୁ ଦୋହରାଇବାର ସମୟ ଉପନୀତ ହୋଇଛି। ଗତ 11 ବର୍ଷ ମଧ୍ୟରେ ଜଳ ସଞ୍ଚୟ ଅଭିଯାନ ଲୋକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିଛି। ଏହି ଅଭିଯାନ ଅଧୀନରେ ସାରା ଦେଶରେ ପ୍ରାୟ 50 ଲକ୍ଷ କୃତ୍ରିମ ଜଳ ଅମଳ ଢାଞ୍ଚା ସୃଷ୍ଟି କରାଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ଫୁଲବାଣୀ ରିଜର୍ଭ ପୁଲିସ ଅଫିସରେ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ସହିତ ରାଜ୍ୟର ମାଓବାଦୀ ଗତିବିଧିର ସମୀକ୍ଷା କରିଛନ୍ତି। ଶ୍ରୀ ଖୁରାନିଆ କହିଛନ୍ତି ବର୍ଷକ ମଧ୍ୟରେ ଓଡ଼ିଶା ପୁଲିସ ନିକଟରେ 77 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। 23 ଜଣ ମାଓବାଦୀ ଛତିଶଗଡ଼ରେ ଆତ୍ମସମର୍ପଣ କରିଥିବାବେଳେ 27 ଜଣ ମାଓବାଦୀଙ୍କୁ କମ୍ବିଂ ଅପରେସନରେ ନିହତ କରାଯାଇଛି। ରାୟଗଡ଼ା କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ 8-9 ଜଣ ମାଓବାଦୀ ସକ୍ରିୟ ଅଛନ୍ତି। ମାଓବାଦୀମାନଙ୍କୁ ଧାର୍ଯ୍ୟ ସମୟ ପୂର୍ବରୁ ଆତ୍ମସମର୍ପଣ କରିବାକୁ ଶ୍ରୀ ଖୁରାନିଆ ପରାମର୍ଶ ଦେଇଛନ୍ତି।
ସେମାନଙ୍କର ସଂଖ୍ୟା ସିଙ୍ଗଲ ଡିଜିଟ୍କୁ ପଡ଼ି ଆସୁଛି। ଗୋଟେ ଛୋଟ ଗ୍ରୁପ୍ କନ୍ଧମାଳର କନ୍ଧମାଳ ରାୟଗଡ଼ା କାଲାହାଣ୍ଡିର ବର୍ଡର ଏରିଆରେ ସେମାନେ ବୁଲୁଛନ୍ତି। ଆମର ନିରନ୍ତର ପ୍ରୟାସ ଚାଲିଛି, ଅପରେସନ୍ ଚାଲିଛି ପ୍ରତିଦିନ ସେମାନଙ୍କୁ ଧରିବା ପାଇଁ। ଓ ସେମାନଙ୍କୁ ବାରମ୍ବାର ଅପିଲ୍ କରାଯାଉଛି କି ରାଜ୍ୟ ସରକାର ଯେଉଁ ନୂଆ ରିହାବିଲିଟେସନ୍ ଏବଂ ସେଣ୍ଟର ପଲିସି ଘୋଷଣା କରିଛନ୍ତି, ଯାହାକୁ ସ୍ୱୀକାର କରିକି ଭାରି ସଂଖ୍ୟାରେ ସେମାନଙ୍କର ସହଯୋଗୀମାନେ ଅଲରେଡ଼ି ସେଣ୍ଡର କରିସାରିଛନ୍ତି। ସେମାନେ ବି ସେ ଅପିଲ୍କୁ ଗ୍ରହଣ କରନ୍ତୁ।
ଦେଶପ୍ରେମର ବଳିଷ୍ଠ ପ୍ରତୀକ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସରେ ଆଜି ରାଜ୍ୟବାସୀ ତାଙ୍କର ସ୍ମୃତିଚାରଣ କରୁଛନ୍ତି। ଏ ସମ୍ପର୍କରେ ଶୁଣନ୍ତୁ ଏକ ଉପସ୍ଥାପନା।
1899 ନଭେମ୍ବର 22 ତାରିଖରେ କୋରାପୁଟ ଜିଲ୍ଲାର ତେନ୍ତୁଳିଗୁମା ଗ୍ରାମରେ ଜନ୍ମିତ ଶହୀଦ ଲକ୍ଷ୍ମଣ ନାୟକ ଗାନ୍ଧିଜୀଙ୍କର ଅହିଂସା ପଥକୁ ଆପଣେଇ 1930 ଲବଣ ସତ୍ୟାଗ୍ରହ ଏବଂ 1942 ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭୂମିକା ନେଇଥିଲେ। ଇଂରେଜ ଶାସକ ଶହୀଦ ଲକ୍ଷ୍ମଣ ନାୟକଙ୍କୁ କୋରାପୁଟ ଜିଲ୍ଲାର ମାଥିଲିରେ ଘଟିଥିବା ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଦାୟୀ କରି ବ୍ରହ୍ମପୁର କାରାଗାରରେ ଆଜିର ଦିନରେ ଫାଶି ଦେଇଥିଲେ। ଆଦିବାସୀ ସମ୍ପ୍ରଦାୟର ମୌଳମଣି ଶହୀଦ ଲକ୍ଷ୍ମଣ ନାୟକଙ୍କ ସ୍କୃତିରେ ଅନେକ ଅନୁଷ୍ଠାନ ନିର୍ମିତ ହୋଇଛି। ଶହୀଦ ଲକ୍ଷ୍ମଣ ନାୟକଙ୍କ 84ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ଓଡ଼ିଶା ବିଧାନସଭା ପରିସରରେ ପାଳିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ବହୁ ବିଶିଷ୍ଟ ଅତିଥିମାନେ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ଶହୀଦ ଲକ୍ଷ୍ମଣ ନାୟକଙ୍କ ତ୍ୟାଗ, ବଳିଦାନ ଏବଂ ଦେଶପ୍ରେମ ରାଜ୍ୟବାସୀଙ୍କ ମନରେ ସର୍ବଦା ଅମର ହୋଇ ରହିବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାୟଗଡ଼ା ସଦର ଶାସ୍ତ୍ରୀନଗରସ୍ଥିତ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ଉପଜିଲ୍ଲାପାଳ ରମେଶ କୁମାର ଜେନା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଭୁବନେଶ୍ୱର ଜୟଦେବ ଭବନଠାରେ ଆଜି ସନ୍ଧ୍ୟାରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
ଗଜପତି ଜିଲ୍ଲା ମୋହନା ପୁଲିସ ଥାନା ପରିସରରେ ଏକ ଶିଶୁ ମିତ୍ର ଥାନାକୁ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ଉଦ୍ଘାଟନ କରିଛନ୍ତି। ଅସହାୟ ଶିଶୁମାନଙ୍କ ସୁରକ୍ଷା, ଆଶ୍ରୟ, ଯତ୍ନ ଏବଂ ମନୋରଞ୍ଜନ ପାଇଁ ଏହି ଥାନାରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବହୁ ବିଶିଷ୍ଟ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲା ପ୍ରଶାସନ ଏବଂ ଶିଳ୍ପ ବିଭାଗ ପକ୍ଷରୁ ଉଦ୍ୟୋଗୀ ବିକାଶ ତାଲିମ କର୍ମଶାଳା ବିଷ୍ଣୁପୁର ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହିତ ବର୍ଷା ହେବା ନେଇ 16 ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପଶ୍ଚିମ ଏସିଆ ସାମ୍ପ୍ରତିକ ପରିସ୍ଥିତିର ମୁକାବିଲା ପାଇଁ 140 କୋଟି ଭାରତୀୟଙ୍କୁ ଏକତ୍ର ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଓଡ଼ିଶାର ସୁଜାତା ଭୂୟାଁ ଓ ଓମ୍ପ୍ରକାଶ ରଥଙ୍କୁ ମନ୍ କି ବାତ୍ରେ କଲେ ପ୍ରଶଂସା। ଧାର୍ଯ୍ୟ ସମୟ ପୂର୍ବରୁ ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ପରାମର୍ଶ ଦେଲେ ପୁଲିସ ମହାନିର୍ଦ୍ଦେଶକ। ରାଜ୍ୟରେ ଆଜି ପାଳନ କରାଯାଉଛି ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ 84ତମ ଶ୍ରାଦ୍ଧ ଦିବସ ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 16 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।